आकाशवाणी संबलपुर आंचलिक खबर पढ़ुचन तर्पण कुमार प्रधान। जुहार, पहला मुखिया खबर। आजठानु पांच दिनिया ओडिशा गस्ते आसिले राष्ट्रपति द्रौपदी मुर्मू। भुवनेश्वरु पंडित रघुनाथ मुर्मूंकर पूर्णांग प्रतिमूर्ति कले उन्मोचन। चंडीगढ़ तीनटा नुआ अपराधिक आईन सफल रूपायन के देशवासींकर उद्देश्य उत्सर्ग कले प्रधानमंत्री। ओडिशानु रेल विकास लागि 73,723 कोटी टंका मंजूर कले केन्द्र सरकार। आउर भिन्नक्षम मानकर विकास आउ सेमानकु समान सुविधा देबार लागि सचेतन करबार के आज पालित हेउछे आंतर्जातिक भिन्नक्षम दिवस। एथर पूरा खबर। राष्ट्रपति द्रौपदी मुर्मू आजठानु पांच दिनिया ओडिशा गस्ते आसीछन। आज भुवनेश्वर पहुंचीकरी चंद्रशेखरपुर नीलाद्री बिहारठाने थिबार पंडित रघुनाथ मुर्मूंकर पूर्णांग प्रतिमूर्ति के राष्ट्रपति उन्मोचन करिछन। इतार सहित दुईजन शिल्पी कुलभिल सम्मानित करिथिले। पछे राष्ट्रपति नीलाद्री बिहार नथिबार आदिवासींकर देवस्थान जाहेर के जाइथिले, सेनो राष्ट्रपति पूजा करिथिबार जनापड़िछे। इतार उतरु राष्ट्रपति भुवनेश्वर राजभवन के जाइछन। ए अवसर राज्यपाल रघुवर दास, मुख्यमंत्री मोहन चरण माझी, उपमुख्यमंत्री कनकवर्धन सिंहदेव, प्रभाती परिडा आर संस्कृति मंत्री सूर्यवंशी सूरज उपस्थित थिले। सियाड़े आयबाकेल राष्ट्रपति पूरी जिबार कार्यक्रम रहिछे। राष्ट्रपति पूरी जाइकरी श्रीमंदिरनु सखाले महापुरुंकर दर्शन करबे। इतार उतरु पूरी गोपबंधु आयुर्वेद महाविद्यालयर 75 नंबर वार्षिक उत्सव थी जोग देबे। शेषे उपरबेला पूरी ब्लू फ्लैग बीजनो नौसेना दिवस समारोह ती राष्ट्रपति मुख्य अतिथि भावे जोग देबार कार्यक्रम रहिछे। दिव्यांगमानकर सामाजिक सुरक्षा आर सशक्तिकरण लागि आज आंतर्जातिक भिन्नक्षम दिवस पालन करा जाउछे। ई अवसर राष्ट्रपति द्रौपदी मुर्मू आज नुआ दिल्ली नो दिव्यांगमानकर सशक्तिकरण लागि जातीय पुरस्कार 2024 देइछन। ई अवसर राष्ट्रपति कहिछन जे दिव्यांगमानकर लागि प्रतिबंधक मुक्त समाज गठन करबारके सबे मिसिकरी चेष्टा करबार दरकार रहिछे। दिव्यांगमानकु दया नै संवेदनशीलता देखाबार दरकार रहिछे। दिव्यांगमानकर भितरे उद्यमिता के तहकाबार सहित सेमानकर दक्षता विकास, निजुक्ति प्रदान, दिव्यांगमानकर जरिए तैयार होथवार दरब घिनबार आर विपणन सुविधा जुगे देबार सेमानकर नेतृत्व क्षमता बढ़ावार्ती साहज करा बोली राष्ट्रपति कहिछन। ए अवसर उल्लेखनीय काम लगी 22 जन व्यक्ति आर 11टा अनुष्ठान के जातीय पुरस्कार दिया जाइछे। इतार सहित राष्ट्रपति दिव्यांगमानकर उन्नति लगी 16टा कल्याणकारी पदक्षेप के शुभारंभ करिछन। नुआ न्याय संहिता भारतीय न्याय यात्रा थी माइल खुंट सब्यस्त हेबा बोली प्रधानमंत्री नरेन्द्र मोदी कहिछन। चंडीगढ़ ठाने आज तीनटा नुआ अपराधिक आईन भारतीय न्याय संहिता, भारतीय नागरिक सुरक्षा संहिता आर भारतीय साक्ष्य अधिनियम सफल रूपायन के देशवासींकर उद्देश्य प्रधानमंत्री उत्सर्ग करिछन। ए अवसर श्री मोदी कहिछन जे देश विकसित भारतर संकल्प नेकरी आगे बढ़ुचे। इतार सहित संविधान ग्रहण 75 बछर पूरा हेइछे। ए परिप्रेक्षी नुआ संहिता लागू हेबार भल आरंभ आए। आईन मानकर परिसर बहुटे रहिछे। देशर सामर्थ्यर उपयोग देशर भल लगे हेबार दरकार बोली प्रधानमंत्री कहिछन।
मुझे भरोसा है सबके सहयोग से बनी भारत की ये न्याय संहिता भारत की न्याय यात्रा में मील का पत्थर साबित हो। जब हमारा देश आजाद हुआ, पीढ़ियों के इंतजार के बाद, लक्षावधि लोगों के बलिदानों के बाद जब आजादी की सुबह आई, तब कैसे कैसे सपने थे, देश में कितना उत्साह था। देशवासियों ने भी सोचा था अंग्रेज गए हैं तो अंग्रेजी कानूनों से भी मुक्ति मिलेगी।
इनु जने दिए जाए पारे जे गला जुलाई 1 तारीख नु सारा देश ई नुआ आईन कार्यकारी हेथिला। केन्द्र सरकार ओडिशानु रेल विकास लागि 73,723 कोटी टंका मंजूर करिछन। सेन्ता अमृत स्टेशन योजना थी ओडिशार 59टा स्टेशन मानकर फेर घाय विकास करा जाउछे बोली केन्द्र रेल मंत्री अश्विनी वैष्णव सामाजिक गणमाध्यम जरिए सूचना देइछन। से कहिछन जे केन्द्र सरकार 19,289 कोटी टंका खर्चा थे 8टा नुआ रेल प्रकल्प के मंजूरी करिछन। इतार भितरे बरगढ़ रोड नुआपड़ा रोड रेल लाइन, सरडेगा भालुमुड़ा नुआ दोहरीकरण रेल लाइन, जूनागढ़ रोड नवरंगपुर नुआ रेल लाइन रहिछे। सियाड़े प्रस्तावित रायगढ़ रेल मंडल के भी मंजूरी मिलीछे। इ रेल मंडल कार्यालय तैयारी लगी 107 कोटी टंका टेंडर आह्वान करा जाइछे। इ रेल मंडल तैयारी हेले ओडिशार आर्थिक स्वार्थ हानि नाइ हुए बोली केन्द्र रेलमंत्री अश्विनी वैष्णव स्पष्ट करिछन। आगनु पूर्वतट रेलपथ जेन्ता तीनटा डिविजन थिला सेन्ता तीनटा डिविजन हेकरी रहबा। इ बाबदे केन्द्रमंत्री श्री वैष्णव कहिछन जे
ईस्ट कोस्ट और साउथ कोस्ट नुआ जोन तैयारी होउछि। ସେଥିରେ ଓଡ଼ିଶାର ଇକୋନୋମିକ୍ ଇଣ୍ଟରେଷ୍ଟକୁ ପ୍ରୋଟେକ୍ଟ କରିକି ରଖିବା ଆଉ ଓଡ଼ିଶାରେ ଯାହା ଇଷ୍ଟ କୋଷ୍ଟ ରେଲୱେରେ ଆଗେ ତିନୋଟି ଜୋନ୍ ଥିଲା, ଏବେ ରାୟଗଡ଼ା ନୂଆ ତିନୋଟି ଡିଭିଜନ ଥିଲା, ରାୟଗଡ଼ା ନୂଆ ଡିଭିଜନ ତିଆରି ହେଉଛି, ସେଥିରେ ରାୟଗଡ଼ା ଡିଭିଜନର ଟେଣ୍ଡର ଅଲରେଡି ହୋଇସାରିଛି, ତିନୋଟି ଡିଭିଜନ ଥିଲା, ଆଗେ ବି ତିନୋଟି ଡିଭିଜନ ରହିବ ଇଷ୍ଟ କୋଷ୍ଟରେ।
ଆପଣ ମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ଆଜି ହେଉଛେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ। 1992 ମସିହାନୁ ମିଲିତ ଜାତିସଂଘ ଆଜିର ଦିନକେ ଭିନ୍ନକ୍ଷମ ଦିବସ ଭାବେ ପାଳନ କରୁଛେ। ଭିନ୍ନକ୍ଷମ ଲୋକମାନଙ୍କର ବିକାଶ, ଉନ୍ନତି, ସୁରକ୍ଷା ଆର୍ ସମାଜନ ସେମାନଙ୍କୁ ସମାନ ସୁବିଧା ଦେବାର୍ ଲାଗି ଇ ଦିବସ ପାଳନ କରାଯାଉଛେ। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫ ତପସ୍ୱିନୀ ହଲ୍ଠାନେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ହୋଇଛି। ଏଥି ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମଟି ଭିନ୍ନକ୍ଷମମାନଙ୍କୁ କୃତ୍ରିମ ଗୋଡ଼, ସିଲେଇ ମେସିନ୍, ହ୍ୱିଲ୍ ଚେୟାର, ଟ୍ରାଇସାଇକଲ ବଣ୍ଟା ଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫ ଟାଉନ୍ହଲ୍ଠାନେ ଭିନ୍ନକ୍ଷମ ଦିବସ ପାଳିତ ହୋଇଛି। ଏହି ଅବସରରେ ଜିଲ୍ଲାର ଭିନ୍ ଭିନ୍ ବିଦ୍ୟାଳୟର ଛାତ୍ରଛାତ୍ରୀ, ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀ ଆର୍ ସ୍ୱେଚ୍ଛାସେବୀମାନଙ୍କୁ ନେଇକରି ଗୋଟିଏ ସଚେତନତା ପଦଯାତ୍ରା ହୋଇଥିଲା। ବୌଦ୍ଧ ଟାଉନ୍ହଲ୍ଠାନେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇକରି ଦିବ୍ୟାଙ୍ଗମାନଙ୍କର ଅଧିକାର ଆର୍ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ଶେଷ ଭିନ୍ନକ୍ଷମମାନଙ୍କ ତରଫ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବରଗଡ଼ ଟାଉନ୍ହଲ୍ଠାନେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ହୋଇଥିବା ସମାରୋହଟି ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଯୋଗ ଦେଇକରି ଭିନ୍ନକ୍ଷମମାନଙ୍କର ଅଧିକାର ଆର୍ କଲ୍ୟାଣକେ ଆଗେ ବଢ଼ାବାର ଲାଗି ଜିଲ୍ଲା ପ୍ରଶାସନ ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍। ସୁଗମ୍ୟ ଭାରତ ଅଭିଯାନକେ ଆଜି 9 ବର୍ଷ ପୁରା ହୋଇଛି। ଦିବ୍ୟାଙ୍ଗମାନଙ୍କ ଲାଗି ଗୋଟିଏ ସୁଲଭ ଆଉ ଗୋଟିଏ ସମାବେଶୀ ଭାରତ ସୃଷ୍ଟି କରିବାର ଉଦ୍ଦେଶ୍ୟ ଏଇଟା ଗୋଟିଏ ପରିବର୍ତ୍ତନଶୀଳ ପଦକ୍ଷେପ ଆଏ। ଏହି ଅଭିଯାନ ଭିତ୍ତିଭୂମି, ପରିବହନ ଆର୍ ସାର୍ବଜନୀନ ଜାଗାକେ ଅତ୍କା ସୁଗମ୍ୟ କରବାରକେ ଧ୍ୟାନ ଦେସି। ଦିବ୍ୟାଙ୍ଗମାନଙ୍କର ଅଧିକାର, ଆବଶ୍ୟକତା ଆର୍ ସୁଲଭ ସାର୍ବଜନୀନ ପରିବହନ ଉପରେ ସଚେତନତା ସୃଷ୍ଟି କରିବାରଟା ଏହି ଅଭିଯାନର ମୂଳ ଲକ୍ଷ୍ୟ ଆଏ। ସମକୁ ସଫା ପିଇବାର ପାଇଁ ଯୋଗାଇ ଦେବାର ଲାଗି ରାଜ୍ୟ ସରକାର ଜୋର ଦେଇକରି କାମ କରୁଛନ୍ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ଆଜି ବିଧାନସଭାତି ବିଧାୟକ ସୌଭିକ ବିଶ୍ୱାଲ ଆଉ ଅଲଗା ସଦସ୍ୟଙ୍କର ଅତିରିକ୍ତ ପ୍ରଶ୍ନର ଉତ୍ତରଥି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ ଯେ 260 ମେଗା ପାନୀୟ ଜଳ ପ୍ରକଳ୍ପ ଭିତରୁ 16 ପ୍ରକଳ୍ପର କାମ ଶେଷ ହୋଇଥିବାର ବେଳେ 191 ପ୍ରକଳ୍ପ 2026 ମସିହା ତକ ଶେଷ କରବାରକେ ସରକାର ଲକ୍ଷ୍ୟ ରଖିଛନ୍। ସେ କହିଛନ୍ ଯେ ପହିଲା କ୍ଷେପେ 2025 ମସିହାର ମାର୍ଚ୍ଚ ମାସ ତକ 56, ଡିସେମ୍ବର ତକ 54 ପ୍ରକଳ୍ପର କାମ ସାରବାରକେ ଲକ୍ଷ୍ୟ ରଖାଯାଇଛି। ସେଆଡ଼େ 2022-23 ମୂଲ ହୋଇଥିବାର 81 ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପମାନଙ୍କର 2026 ତକ ପୂରା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ ଗୃହନୁ କହିଛନ୍। ବିଧାନସଭାତି ଆଘର ବିଧାୟକମାନଙ୍କର ପେନ୍ସନ୍ ଆର୍ ଏଭର ବିଧାୟକଙ୍କର ଦରମା ବଢ଼ାବାରକେ ନେଇକରି ଶାସକ ଆର୍ ବିରୋଧୀ ଦଳର ସଦସ୍ୟମାନେ ଦାବି କରିଛନ୍। ଆଜି ଶୂନ୍ୟକାଳଥି ବିଧାୟକମାନେ ଆଘର ସରକାର ସମିତି ଗଠିତ କମିଟିର ସୁପାରିଶକେ ଜଲ୍ଦି ଲାଗୁ କରବାରକେ ଦାବି କରିଛନ୍। ସୂଚନା ଅନୁସାରେ ଏଛେନ୍ ସାରା ଦେଶେ ବିଧାୟକମାନଙ୍କୁ ଦରମା ଦେବାର କ୍ଷେତ୍ରଥି ଓଡ଼ିଶା 27 ନମ୍ବର ଠାନେ ରହିଛି। ଇତାର ଛଡ଼ା ବିଧାୟକମାନଙ୍କର ହାତପାଣ୍ଠି 3 କୋଟିରୁ 5 କୋଟି ଟଙ୍କାକେ ବଢ଼ାବାରକେ ଦାବି କରାଯାଇଛି। ଏହି ପ୍ରସଙ୍ଗଥି ବାଚସ୍ପତି ସୁରମା ପାଢ଼ୀ ରୁଲିଂ ଦେଇଛନ୍। ବାଚସ୍ପତି କହିଛନ୍ ଯେ ବିଧାୟକ ଦରମା ବଢ଼ାବାର ଆର୍ ଆଘର ବିଧାୟକଙ୍କର ପେନ୍ସନ୍ ବଢ଼ାବାର ଦାବି ନେଇକରି ସଂସଦୀୟ ବ୍ୟାପାର ମନ୍ତ୍ରୀ ସରକାରଙ୍କର ପାଖେ ଉପସ୍ଥାପନ କରବେ। ବାଚସ୍ପତି ନିଜେ ମୁଖ୍ୟମନ୍ତ୍ରୀଙ୍କୁ ଏ ବାବଦେ ଜଣାବେ ବୋଲି କହିଛନ୍। ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ତରଫ ବିଧିବଦ୍ଧ ଭାବେ ଆଜି ବିଜ୍ଞପ୍ତି ବାହାରିଛି। ବିଜ୍ଞପ୍ତି ଅନୁସାରେ ଆଜିଠାନୁ ଡିସେମ୍ବର 10 ତାରିଖ ତକ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ। 11 ତାରିଖ ଦିନ ପ୍ରାର୍ଥୀପତ୍ର ଯାଞ୍ଚ ଆର୍ 13 ତାରିଖ ତକ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ଦିନ ଧାରିଜ କରାଯାଇଛି। 20 ତାରିଖ ଦିନ ସକାଳ 9 ବଜେରୁ ଉପରବେଳା 4 ବଜେ ତକ ଭୋଟ୍ ନିଆଯିବା। ଇତା ଋତୁରୁ ଭୋଟ୍ ଗନ୍ତି ହେବା ବୋଲି ଜଣାପଡ଼ିଛି। ଇନୁ ଜଣାଇ ଦିଆଯାଇପାରେ ଯେ ରାଜ୍ୟସଭା ସାଂସଦ ସୁଜିତ କୁମାର ଇସ୍ତଫା ଦେବାର ଉତ୍ତରୁ ସେ ପଦବୀ ପୂରଣ ଲାଗି ଉପନିର୍ବାଚନ ହେଉଛି। ଜଳସମ୍ପଦ ବିଭାଗ ଅଧୀନତି ଥିବାର ଭିନ୍ ଭିନ୍ ପ୍ରକଳ୍ପ ଆଉ ଯୋଜନାମାନଙ୍କର ସମ୍ପାଦନ ଆର୍ ଅଗ୍ରଗତିକେ ତଦାରଖ କରାଯିବା। ଏଥିଲାଗି ରାଜ୍ୟ ସରକାର 30 ଜିଲ୍ଲା ଲାଗି ବିଭାଗୀୟ ଉଚ୍ଚ ଅଧିକାରୀମାନଙ୍କୁ ଜଳ ପ୍ରଭାରୀ ଭାବେ ନିଯୁକ୍ତି କରିଛନ୍। ଏହି ଅଧିକାରୀମାନେ ଫି 2 ମାସେ ଥରେ ନିଜର ଦାୟିତ୍ୱ ଥିବାର ଜିଲ୍ଲାକେ ଯାଇକରି ବିଭାଗୀୟ ଯୋଜନାମାନଙ୍କର ସମୀକ୍ଷା କରିବେ। ଆଜିଠାନୁ 5 ଦିନିଆ ଓଡ଼ିଶା ଗସ୍ତି ଆସିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱରରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିର କଲେ ଉନ୍ମୋଚନ। ଚଣ୍ଡୀଗଡ଼ନୁ 3 ନୂଆ ଅପରାଧିକ ଆଇନର ସଫଳ ରୂପାୟନକେ ଦେଶବାସୀଙ୍କର ଉଦ୍ଦେଶ୍ୟ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାନୁ ରେଲ୍ ବିକାଶ ଲାଗି 73,723 କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର। ଆଉ ଭିନ୍ନକ୍ଷମମାନଙ୍କର ବିକାଶ ଓ ସେମାନଙ୍କୁ ସମାନ ସୁବିଧା ଦେବାର ଲାଗି ସଚେତନ କରବାରକେ ଆଜି ପାଳିତ ହେଉଛେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।